ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢ଼ୁଛନ୍ ବନ୍ଦିତା ମିଶ୍ର। ରାଜ୍ୟ କ୍ୟାବିନେଟ୍ର ଗୁରୁତ୍ୱପୂର୍ଣ୍ଣ ବୈଠକ ଆଜି ହେବା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କର ଅଧ୍ୟକ୍ଷତାତି ଭୁବନେଶ୍ୱର ଲୋକସେବା ଭବନର ଉପରବେଲା 4 ବଜେ ବୈଠକ ବସ୍ବା। ବୈଠକଥି ଉଚ୍ଚଶିକ୍ଷା, ପଞ୍ଚାୟତିରାଜ, କୃଷି, ସମବାୟ ଆର୍ ଶକ୍ତି ବିଭାଗ ବାବଦେ ବହୁତଟି ପ୍ରସ୍ତାବକେ ମଞ୍ଜୁରୀ ମିଳିପାରେ। ଖାସକରି ରାଜ୍ୟ ଜାତୀୟ ଶିକ୍ଷାନୀତି 2020ର ପ୍ରଚଳନ ସହିତ ଏକାଧିକ ପ୍ରସ୍ତାବକେ ଅନୁମୋଦନ ମିଳିପାରେ ବୋଲି ଜଣାପଡ଼ିଛି। ରାଜ୍ୟର ବିଦ୍ୟୁତ୍ ଉପଭୋକ୍ତା ଅଧିକାର ନିୟମ 2020କେ ଓଡ଼ିଶା ସକ୍ରିୟ ଭାବେ ମାନୁଛେ। ପିଏମ୍ ସୂର୍ଯ୍ୟଘର ଯୋଜନାକେ ଏତକା ସରଳ କରବାର୍ ଲାଗି ଓଡ଼ିଶା ଆର୍ଥିକ ସାହସ ଦେବାର୍କେ ଚିନ୍ତା କରୁଛି ବୋଲି ଉପମୁଖ୍ୟମନ୍ତ୍ରୀ ଆର୍ ଶକ୍ତିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ କହିଛନ୍। ନୂଆଦିଲ୍ଲୀର ଯଶଭୂମିଠାରେ ହୋଇଥିବା ଶକ୍ତିମନ୍ତ୍ରୀଙ୍କ ସମ୍ମିଳନୀଠି ଯୋଗ ଦେଇକରି ଶ୍ରୀ ସିଂହଦେଓ କହିଛନ୍ ଯେ ଓଡ଼ିଶା 8,856 ମେଗାୱାଟ ବିଦ୍ୟୁତ୍ ଉତ୍ପାଦନ କରିକରି ନାଗରିକମାନଙ୍କର ଶକ୍ତି ନିରାପତ୍ତାକେ ସୁନିଶ୍ଚିତ କରିଛେ। ଆଇବା 24 ତାରିଖ ଦିନ ସୁଭଦ୍ରା ଯୋଜନାର ପହିଲା କିସ୍ତି 3 ନମ୍ବର କ୍ଷେପେ ହିତାଧିକାରୀଙ୍କୁ ଟଙ୍କା ଦିଆଯିବା। ଇ କ୍ଷେପେ ପାଖାପାଖି 20 ଲକ୍ଷ ହିତାଧିକାରୀଙ୍କୁ ଟଙ୍କା ଦେବାର୍କେ ବ୍ୟବସ୍ଥା କରାଯାଉଥିବାର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍। ଭୁବନେଶ୍ୱର ଲୋକସେବା ଭବନର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କର ଅଧ୍ୟକ୍ଷତାଥି ଗଲାକାଲି ସୁଭଦ୍ରା ଯୋଜନା ଉପରେ ଗୋଟିଏ ସମୀକ୍ଷା ବୈଠକ ହୋଇଥିଲା। ହିତାଧିକାରୀଙ୍କ ଏକାଉଣ୍ଟକେ କେନ୍ତା ଟଙ୍କା ଯିବା ସେଥିଲାଗି ତୟାରି ଆର୍ ଭଲ ବ୍ୟବସ୍ଥା ବାବଦେ ଏହି ବୈଠକଟି ଆଲୋଚନା ହୋଇଛି। ଝାଡ଼ଖଣ୍ଡର ଆଜ ବିଧାନସଭା ନିର୍ବାଚନର ପହିଲା ଖେପ ମତଦାନ ହେବା। 15 ଜିଲ୍ଲା 43 ଆସନ୍ତି 683 ଜଣ ପ୍ରାର୍ଥୀମାନଙ୍କର ଲାଗି ଭୋଟ ନିଆଯିବା। ପହିଲା ଖେପେ ଲଢ଼ୁଥିବା ପ୍ରମୁଖ ପ୍ରାର୍ଥୀଙ୍କ ଭିତରେ ଆଘର ଉପମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ, ସ୍ୱାସ୍ଥ୍ୟମନ୍ତ୍ରୀ ବାନ୍ନା ଗୁପ୍ତା, ରାଜ୍ୟସଭା ସାଂସଦ ମହୁଆ ମାଝୀ ଅଛନ୍। ଭୁବନେଶ୍ୱର କ୍ୟାପିଟାଲ ହାଇସ୍କୁଲର ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଗଲାକାଲି ଉଦ୍ଘାଟିତ ହୋଇଯାଇଛି। ମହୋତ୍ସବକେ ଉଦ୍ଘାଟନ କରିକରି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି ଯେ ଫି ବିଦ୍ୟାର୍ଥୀ ଭିତରେ କିଛି ଖାସ୍ ପ୍ରତିଭା ରହିଛି। ବିଦ୍ୟାର୍ଥୀମାନେ ସେ ପ୍ରତିଭାକେ ଚିହ୍ନବାର ଦରକାର, ସବୁବେଳେ କିଛି ନୂଆ କରବାର୍କେ ଚେଷ୍ଟା କରବାର ଦରକାର ବୋଲି ସେ ଛାତ୍ରଛାତ୍ରୀମାନଙ୍କୁ କହିଛନ୍। ଏହି ଉତ୍ସବଟି ଶ୍ରେଷ୍ଠ ବିଜ୍ଞାନ ପ୍ରକଳ୍ପ ପ୍ରଦର୍ଶନୀ, ସାଇବର ନିରାପତ୍ତା, ପିଏମ୍ ପୋଷଣ ବାଗିର କର୍ମଶାଳା ଅନୁଷ୍ଠିତ ହେଉଛି। ଆଇବା 24 ତାରିଖ ଦିନ ହେବାର୍କେ ଥିବାର ଉଦ୍ଯାପନୀ ଉତ୍ସବଟି ମୁଖ୍ୟ ଅତିଥି ଭାବେ ମୋହନ ଚରଣ ମାଝୀ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ରାଜ୍ୟ ସରକାରଙ୍କର ଇଲେକ୍ଟ୍ରୋନିକ୍ସ ଆର୍ ସୂଚନା ପ୍ରଯୁକ୍ତି ବିଦ୍ୟା ବିଭାଗ ଆର୍ କେନ୍ଦ୍ର ସରକାରଙ୍କର ସୂଚନା ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରଣାଳୟ ଅଧୀନତି ଥିବାର ଡିଜିଟାଲ ଇଣ୍ଡିଆ ଭାସିନୀ ଡିଭିଜନ ଭିତରେ ଗୋଟିଏ ବୁଝାମଣାପତ୍ର ସ୍ୱାକ୍ଷର ହୋଇଛି। ସରକାରୀ କାମଥି ଓଡ଼ିଆ ଭାଷାର ବ୍ୟବହାରକେ ବଢ଼ାବାର୍ ଲାଗି କୃତ୍ରିମ ବୁଦ୍ଧିମତା, ଏଆଇ ଆର୍ ଅତ୍ୟାଧୁନିକ ବୈଷୟିକ ଜ୍ଞାନକୌଶଳର ପ୍ରୟୋଗ କରବାରଟା ଏହି ବୁଝାମଣାର ଲକ୍ଷ୍ୟ ଆଏ। ଯୁକ୍ତ 3 ନୂଆ ଜାତୀୟ ଶିକ୍ଷାନୀତି ଏନ୍ଇପି ଲାଗୁ ହେବାର ଉତ୍ତରୁ ଛାତ୍ରଛାତ୍ରୀଙ୍କ ଏକାଡେମିକ୍ ବ୍ୟାଙ୍କ କ୍ରେଡିଟ୍ ବା ଏବିସି ଆଇଡି ଖୁଲ୍ବାର୍କେ ଜୋର୍ ଦିଆଯାଇଛି। ଆଇବା 25 ତାରିଖ ତକ୍ ଯୁକ୍ତ 3 ପହିଲା ବଛରର ଛାତ୍ରଛାତ୍ରୀଙ୍କର ଏବିସି ଆଇଡି ଖୁଲ୍ବାର୍ ଲାଗି ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶାଳୟ ତରଫୁ ରାଜ୍ୟର ଉଚ୍ଚ ଶିକ୍ଷା ଅନୁଷ୍ଠାନମାନଙ୍କେ ନିର୍ଦ୍ଦେଶ ଦିଆଯାଇଛି। ବାଲେଶ୍ୱର ଚାନ୍ଦିପୁର ଆଇଟିଆର୍ନୁ ପ୍ରତିରକ୍ଷା ଅନୁସନ୍ଧାନ ଆର୍ ବିକାଶ ସଂଗଠନ ଡିଆର୍ଡିଓ ତରଫୁ ଲଙ୍ଗ୍ ରେଞ୍ଜ ଲ୍ୟାଣ୍ଡ ଆଟାକ୍ କ୍ରୁଜ୍ ମିସାଇଲ୍ର ଉଡ଼ାଣ ପରୀକ୍ଷଣ ଗଲାକାଲି ସଫଳ ହୋଇଛି। ଆଗରଧାରୀ ସମୟଥି କ୍ଷେପଣାସ୍ତ୍ରକେ ମୋବାଇଲ୍ ଆର୍ଟିକୁଲେଟ୍ ଲଞ୍ଚର ଜରିଏ ପରୀକ୍ଷଣ କରାଯାଇଥିଲା। ଏହି କ୍ଷେପଣାସ୍ତ୍ରଟି ଅତ୍ୟାଧୁନିକ ଜ୍ଞାନକୌଶଳଟି ତିଆରି ହୋଇଥିବା ଯନ୍ତ୍ରମାନ ବ୍ୟବହାର ହୋଇଛି। ଏହି ସଫଳତା ଲାଗି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଡିଆର୍ଡିଓ ଭାରତୀୟ ସେନା ସହିତ ପରୀକ୍ଷଣଟି ସାମିଲ ଥିବା ସବୁ ସଂସ୍ଥାର ଅବଦାନକେ ପ୍ରଶଂସା କରିଛନ୍। ଭୁବନେଶ୍ୱର ଦୂରଦର୍ଶନ କେନ୍ଦ୍ର ଆଞ୍ଚଳିକ ସମ୍ବାଦ ବିଭାଗ ତରଫୁ ସମ୍ବଲପୁରୀ, ସାନ୍ତାଳୀ ଆର୍ ଦେଶିଆ ଭାଷାତି ସମ୍ବାଦ ପ୍ରସାରଣ କରାଯିବା। ଏଥିଲାଗି ସମ୍ବଲପୁରୀ, ସାନ୍ତାଳୀ ଆର୍ ଦେଶିଆ ଭାଷା ସମ୍ବାଦ ପାଠ, କପି ଏଡିଟର ଆର୍ ଭିଡ଼ିଓ ଏଡିଟରର ଦରକାର ରହିଛି। ଉପଯୁକ୍ତ ପ୍ରାର୍ଥୀମାନଙ୍କନୁ ଏଥିଲାଗି ଦରଖାସ୍ତ ଆହ୍ୱାନ କରାଯାଇଛି। ଇଚ୍ଛୁକ ପ୍ରାର୍ଥୀ ପ୍ରସାର ଭାରତୀ ୱେବ୍ସାଇଟ୍ prasarbharati.gov.in ଭେକେନ୍ସିସ୍ ବିଭାଗକେ ଯାଇକରି ବିଜ୍ଞାପନର ସବିଶେଷ ବିବରଣୀ ଜାଣିପାରିବେ। ଏ ମାସର 20 ତାରିଖ ଆବେଦନ କରବାର ଶେଷ ତାରିଖ ଆଏ। ଓଡ଼ିଶା କ୍ୟାଡର ଆଇଏଏସ୍ ଅଧିକାରୀ ସଞ୍ଜୀବ କୁମାର ମିଶ୍ର ଓଡ଼ିଶା ଫେରିବେ। ଶ୍ରୀ ମିଶ୍ରଙ୍କୁ ଓଡ଼ିଶା ଫେରାଇ ଆଣିବାର ଲାଗି ଭାରତ ସରକାରଙ୍କର କାର୍ମିକ ମନ୍ତ୍ରଣାଳୟ ତରଫୁ ଗଲାକାଲି ବିଜ୍ଞପ୍ତି ବାହାରିଛି। ଶ୍ରୀ ମିଶ୍ର ଏଛେନ୍ କେନ୍ଦ୍ରର ନ୍ୟାସନାଲ ରିକ୍ରୁଟମେଣ୍ଟ ଏଜେନ୍ସିର ସଚିବ ଥିବାର ସାଙ୍ଗେ ପରୀକ୍ଷା ନିୟନ୍ତ୍ରକ ଭାବେ ବି କାମ କରୁଛନ୍। ଓଡ଼ିଶା ଫେରିବା ଋତୁରୁ ରାଜ୍ୟ ସରକାର ତାଙ୍କୁ ନିଯୁକ୍ତି ଦେବେ। ଫୁଲବାଣୀ ଜିଲ୍ଲା ପୁଲିସ୍ କାର୍ଯ୍ୟାଳୟର ପୁଲିସ୍ ଡିଜି ଯୋଗେଶ ବାହାଦୁର ଖୁରାନିଆଙ୍କର ଅଧ୍ୟକ୍ଷତାଥି ଗୋଟିଏ ଗୁରୁତ୍ୱପୂର୍ଣ୍ଣ ବୈଠକ ଗଲାକାଲି ହୋଇଯାଇଛି। ଆଇବା ଦିନେ ମାଓ କାର୍ଯ୍ୟକଳାପକେ ପୂରା ମୂଳପୋଚ କରବାର ବାବଦେ ବୈଠକଟି ଆଲୋଚନା ହୋଇଥିଲା। ଏହି ବୈଠକଟି ଜିଲ୍ଲା ପ୍ରଶାସନ, ପୁଲିସ୍, ସିଆର୍ପିଏଫ୍ ଆଉ ବିଏସ୍ଏଫ୍ର ବଡ଼ ପଦାଧିକାରୀମାନେ ଉପସ୍ଥିତ ଥିଲେ। ଏଚ୍ନିର୍ ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବେଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02 ଜୁହାର।